ଗଳ୍ପ ଆଦ୍ୟ ସକାଳ, କାଳ୍ପିକ ଶାନ୍ତନୁ କୁମାର ଆଚାର୍ଯ୍ୟ। ଶୀତ ଦିନର ଗୋଟିଏ ସକାଳ, କେଉଁ ମାସ ସେ କେଜାଣି, ମାଘ କି କାର୍ତ୍ତିକ, ବର୍ଷର କେତେଟା ମାସ, ବୈଶାଖଟା ଖରାଦିନେ ପଡ଼େ ନା ବର୍ଷା ଦିନେ, ଭୃଗୁକୁ ଏତେ କଥା ଭାବିବାକୁ ବେଳ ନଥାଏ। ସେ ଖାଲି ତା ଫୁଙ୍ଗୁଳା ଦେହଟାକୁ ଖରାରେ ଦେଖେଇ ବସିଥାଏ। ସେ ବସିଥାଏ ଗୋଟିଏ ଖଳା ବାଡ଼ିରେ, ଖଳାଯାକ ଧାନଗଦା, ନଡ଼ାଗଦା, ପାଳଗଦା। ଗୋଟାଏ ବଡ଼ ନଡ଼ାଗଦାରୁ କିଛି ନଡ଼ା ବିଡ଼ା ଓଟାରି ସେ ଗୋଟିଏ ଗୁମ୍ଫା କରିଥାଏ। ସେଇ ଗୁମ୍ଫା ମୁହଁରେ ଗୋଡ଼ ଲମ୍ବେଇ ବସିଥାଏ ମଧ୍ୟ ସେ। ତା ଦେହର ପରିଧାନ କହିଲେ ଖଣ୍ଡେ ଛୋଟିଆ ହାଫ୍ ପ୍ୟାଣ୍ଟ, ପ୍ୟାଣ୍ଟର ବୋତାମ ଗୁଡ଼ାକ ହୁଏତ ନଥାଏ, କିମ୍ବା ସେ ସେଗୁଡ଼ିକୁ ଜାଣି ଜାଣି ଖୋଲା ରଖିଥାଏ। ସୁନା ରଙ୍ଗର ପାଣିଚିଆ ଖରା ସୁନା ରଙ୍ଗର ଖଳାବାଡ଼ି ଉପରେ ଝରଝର ଝରି ପଡ଼ୁଥାଏ। ଝରି ପଡ଼ୁଥାଏ ବି ସେ ସୁନାପାଣି ଭୃଗୁର ସର୍ବାଙ୍ଗରେ। ଭୃଗୁର ଦେହର ରଙ୍ଗ ଗୋରା କି କଳା ସେଥିରେ କିଛି ଯାଏସ ନା, କିନ୍ତୁ ଶୀତକାଳର ସେଇ ପାଣିଚିଆ ସୁନେଲି ଖରା ସେ ଦେହ ଉପରେ ଗୋଟିଏ କିମିଆ କରୁଥାଏ। ସାରା ଦେହ ଉଲ୍ଲସିତ ହୋଇ ଉଠୁଥାଏ ସେ କିମିଆରେ। ସେଇ ଉଲ୍ଲାସକୁ ଚୁପଚାପ ଅନୁଭବ କରି ଲାଗିଥାଏ ଭୃଗୁ। ଗୋଡ଼ ଦୁଇଟା ତାର ଫର୍କଟେଇ ହୋଇ ଲମ୍ବି ଯାଇଥାଏ ସାମ୍ନାକୁ। ସେଇ ଗୋଡ଼ ଦୁଇଟାକୁ ନିରେଖିଲା କ୍ଷଣି ତା ଦେହରେ ଖେଳି ଯାଉଥାଏ ଶିହରଣ, ରୁମ ଟାଙ୍କୁରି ଉଠୁଥାଏ। ଭୃଗୁର ଗୋଡ଼ ଗୋଟାକ ଯାକ ଏଇ କେତେଦିନ ଭିତରେ ଭରିଯାଇଥାଏ ସୁନାରଙ୍ଗର ଅସଂଖ୍ୟ ରୋମ। କିନ୍ତୁ ପ୍ରଥମ କୈଶୋରର ସର୍ବପ୍ରାଥମିକ ବିସ୍ମୟ ତା ପାଇଁ ଖାଲି ସେତିକି ନୁହେଁ, ଜୀବନରେ ପ୍ରଥମ ଥର ପାଇଁ ତାକୁ ଆଜି କ'ଣ ଜଣାପଡ଼ୁଥାଏ ଯାହା ବିଷୟରେ ସେ କିଛି ହେଲେ ବୁଝିପାରୁନଥାଏ। ତାର ଦେହଟା ଖାଲି ମଝିରେ ମଝିରେ ଉଲୁସି ଉଠୁଥାଏ, ଆଉ ମନ ଭିତରେ ମଧ୍ୟ ସେମିତି କ'ଣ ସବୁ ଲହଡ଼ି ଉଠୁଥାଏ ପଡ଼ୁଥାଏ। ତାକୁ ଆଜି ସବୁ କଥା ନୂଆ ନୂଆ ଲାଗୁଥାଏ। ସବୁର ଜଣାରୂପ ଅତି ଆଶ୍ଚର୍ଯ୍ୟଜନକ ଭାବେ ବଦଳି ଯାଇ ଅଜଣା ପାଲଟି ଯାଇଥାଏ। ଗୋଟିଏ ନିଶୁନ ନିକାଞ୍ଚନ ଖଳାବାଡ଼ିରେ ବାର ତେର ବର୍ଷର ବାଳକ ଭୃଗୁ ସେଦିନ ଦ୍ୱିପହରେ ସେଇଭଳି ଏକା ଏକା ବସି ଏପରି ଅଭିଭୂତ ହୋଇପଡ଼ିଥିବା ବେଳେ ଖଳାବାଡ଼ିକୁ ଲାଗିଥିବା ବିଶାଳ ଆଉ ଗହଳ ବଣର ରାଢ଼ରେ ରହିଥିବା ମେଞ୍ଚାଏ ବୁଦା ଆଢୁଆଳରେ କି ଗୋଟାଏ ଜନ୍ତୁ କୌତୁହଳବଶତଃ ଅନେକ ବେଳୁ ଅନେଇ ରହିଥାଏ, ଆଉ ମଝିରେ ମଝିରେ ଲମ୍ବା ଆଉ ବେଶ ଚଉଡ଼ା ଲାଲ ଜିଭଟିଏ କାଢ଼ି ପିଲାଟିକୁ ଖତେଇ ହେଉଥାଏ ବା ଓଠ ଚାଟୁଥାଏ। କିନ୍ତୁ ମଣିଷ ଓ ଜନ୍ତୁ ଏ ଦୁହିଁଙ୍କର ମଧ୍ୟସ୍ଥଳଟି ସବୁଦିନ ପରି ଆଜି ବି ଶୂନ୍ୟ ମନେ ହେଉଥିଲେ ମଧ୍ୟ ପ୍ରକୃତରେ ତାହା ଶୂନ୍ୟ ପଡ଼ିନଥାଏ। ଖଳାବାଡ଼ି ଓ ଜଙ୍ଗଲ ମଝିରେ ଯେଉଁ କେତୋଟି ଗୋଟି ଗୋଟିକିଆ ବଡ଼ ଗଛ ଏଯାବତ୍ ନା ମଣିଷର ନା ଜନ୍ତୁର ଇଲାକା ଅନ୍ତର୍ଭୁକ୍ତ ହୋଇ ନିଜର ସ୍ୱାଧୀନ ଅସ୍ତିତ୍ୱ ବଜାୟ ରଖିପାରିଥାଏ, ସେଥିରୁ ଗୋଟିଏ କୌଣସି ଡେଙ୍ଗା ସରସର ଗଛ ଉପର ଡାଳରେ ବସିଥାଏ ଚଢ଼େଇଟିଏ। ଖଳାବାଡ଼ିର ସେଇ ନଡ଼ା ଗଦା କଡ଼ରେ ଗୋଡ଼ ଲମ୍ବେଇ ବସିଥିବା ମଣିଷଟି ସହିତ ବୁଦା ଆଢୁଆଳରେ ଛକି ବସିଥିବା ଜାନୁଆରଟାକୁ ତା ବସିବା ସ୍ଥାନରୁ ସେ ସମକାଳୀନ ଭାବରେ ଦେଖିପାରୁଥାଏ। ଆଉ ସେପରି ଦେଖିବା ଦ୍ୱାରା ତା ଦେହଟା କେଜାଣି କାହିଁକି ଏତେ ଜୋରରେ ଥରି ଯାଉଥାଏ ଯେ ସେ ଆଉ ସ୍ଥିର ହୋଇ ବସିନପାରି ଫୁର୍କିନା ଏ ଡାଳରୁ ସେ ଡାଳକୁ ଖଣ୍ଡି ଉଡ଼ା ଦେଉଥାଏ। ସେଇ ଖଣ୍ଡି ଉଡ଼ା ସହିତ ଗୋଟିଏ ଅସ୍ୱାଭାବିକ ରାବ ବାହାରି ଆସୁଥାଏ ତାର ମଧୁର ସଙ୍ଗୀତ ଅଭ୍ୟସ୍ତ ପକ୍ଷୀ କଣ୍ଠରୁ। ଉଭୟ ଭୃଗୁ ଓ ଜନ୍ତୁ ପକ୍ଷୀଟିର ସେପରି ଅସଙ୍ଗତ ସ୍ୱରକୁ ଶୁଣିପାରୁଥାନ୍ତି ନିଶ୍ଚୟ, କିନ୍ତୁ ପକ୍ଷୀର ଡାକ ଜନ୍ତୁଟିକୁ ବିରକ୍ତ କରୁଥିବା ସତ୍ତ୍ୱେ ଭୃଗୁର ଉଚ୍ଚାଟିତ ମନ ଶରୀରକୁ ବୋଧହୁଏ ବେଶୀ ବେଶୀ ପ୍ରଭାବିତ କରି ଲାଗିଥାଏ। ଭୃଗୁର ବସିବା ଢଙ୍ଗ ଏ ଭିତରେ ସମ୍ପୂର୍ଣ୍ଣ ବଦଳି ଯାଇଥାଏ। ଗୋଡ଼ ଯୋଡ଼ିକୁ ଲମ୍ବେଇ ବସିବା ପରିବର୍ତ୍ତେ ସେ ଏଥର ଗୋଡ଼ ଜାକି ଦେଇ ତଳେ ଆଣ୍ଠୁ ମାଡ଼ି ବସିବା ଢଙ୍ଗକୁ ଆଦରି ନେଇସାରିଥାଏ, ଫଳରେ ଢିଲା ପେଣ୍ଟ ଖଣ୍ଡକ ତା ଅଣ୍ଟା ତଳକୁ ପୁରା ଖସି ପଡ଼ିଥାଏ। ସେ ଅବସ୍ଥାରେ ବାହାରୁ ତାକୁ ଯେ କେହି ଦେଖିଥାନ୍ତା ସେ ଯେ ତାକୁ ନଙ୍ଗଳା ଟୋକାଟାଏ ବୋଲି ଭାବିଦେଇ ହସି ପକାଇଥାନ୍ତା ସେ ବିଷୟରେ ତାର ଆଦୌ ଖିଆଲ ନଥାଏ। ବରଂ ସେତେବେଳେ ସେ ନିଜ ବିଷୟରେ ନିଜେ ଏତେ ଦୂର ବିସ୍ମିତ ହୋଇପଡ଼ିଥାଏ ଯେ ବାହାର ଦୁନିଆ ବା ସେଭଳି କୌଣସି ବାହ୍ୟ ଚିନ୍ତା ତାର ଚୈତନ୍ୟରୁ ସମ୍ପୂର୍ଣ୍ଣ ଅବଲୁପ୍ତ ହୋଇଯାଇଥାଏ। ଖଳାବାଡ଼ିର ନଡ଼ା କୁଟାଘେରା ଜଗତଟାକୁ ତା ବୟସର ଅନ୍ୟ ସମସ୍ତଙ୍କ ଭଳି ଗୋଟିଏ ଏକାନ୍ତ ଆତ୍ମିକ ଓ ନିଭୃତ ଜଗତ ବୋଲି ଜ୍ଞାନ କରି ବର୍ତ୍ତମାନ ସେ ନିଜକୁ ଏକ ପ୍ରଗାଢ଼ ବିସ୍ମୟଭରା ଚାହାଣିରେ ପର୍ଯ୍ୟବେକ୍ଷଣ କରି ଲାଗିଥାଏ। ବଣ ଉହାଡ଼ରେ ବୁଦା ଆଢ଼ୁଆଳରେ ନିଜକୁ ପୂରାପୂରି ଲୁଚାଇ ରଖିପାରିଛି ବୋଲି ମନେ କରୁଥିବା ଜନ୍ତୁଟି ଯୋଡ଼ାଏ ନିଶ୍ଚଳ ପଥୁରିଆ ଆଖିରେ ଖଳାବାଡ଼ି ଉପରକୁ ନିଘା ରଖିଥାଏ। ତା ଆଖିରେ ଭୃଗୁର ପ୍ରତ୍ୟେକଟି ହାବଭାବ ଆଉ ହଲଚଲ ବଡ଼ କୌତୂହଳ ଜାତ କରୁଥାଏ। ବୋଧହୁଏ ସେଇଥିପାଇଁ ତାର ପ୍ରଶସ୍ତ ପିଠିର ମୋଟା ମୋଟା ଟାଁସ ଟାଁସ ରୁମଗୁଡ଼ାକ ଠାଏ ଠାଏ ଖାଡ଼ା ଠିଆ ହୋଇପଡ଼ି ପୁଣି ନରମି ଯାଉଥାଏ। କିନ୍ତୁ ଗଛ ଡାଳରେ ବସିଥିବା ପକ୍ଷୀଟିର ଧୈର୍ଯ୍ୟଚ୍ୟୁତି କ୍ରମଶଃ ଅଧିକରୁ ଅଧିକ ବଢ଼ି ଚାଲିଥାଏ। ତାର କଣ୍ଠରେ ଅଧିକ ଆଶଙ୍କା ଜମାଟ ବାନ୍ଧି ଯାଉଥିବାରୁ ସ୍ୱର କ୍ରମଶଃ ବିକୃତ ହୋଇ ଉଠୁଥାଏ। ତାର ଏହି ପରିବର୍ତ୍ତିତ ସ୍ୱରକୁ ବୁଦା ଆଢ଼ୁଆଳରେ ଛକିଥିବା ଜନ୍ତୁ ଯେ ବଡ଼ ବିରକ୍ତି ସହକାରେ ଗ୍ରହଣ କରୁଥାଏ ଏଥିରେ ସନ୍ଦେହ ନଥାଏ। କାରଣ ପ୍ରତିଥର ଚଢ଼େଇର ଏହି ଶଙ୍କାକୁଳ ସତର୍କବାଣୀ ଜନ୍ତୁର କାନରେ ବାଜିବା ମାତ୍ରେ ତାର ମୋଟା ମୋଟା ଓଠ ଦୁଇଟା ମଝିରେ ଚାରୋଟି ଲମ୍ବା ଲମ୍ବା ଖଡ଼ଗ ପରି ଶାଣିତ ଦାନ୍ତ ମୁହୂର୍ତ୍ତକ ପାଇଁ ଝଲସି ଉଠି ପୁଣି ଅଦୃଶ୍ୟ ହୋଇଯାଉଥାଏ। କିନ୍ତୁ ଭୃଗୁର କାନ ବାହ୍ୟ ଜଗତରେ ନଥାଏ, ସେ ପୁରାପୁରି ନିଜ ଭିତରେ ନିଜେ ନିବୁଜ। ତାର ଆଖି ନାକ କାନ ପ୍ରଭୃତି ଇନ୍ଦ୍ରିୟ ଯିଏକି ଆଜନ୍ମରୁ ବହିର୍ମୁଖ ହୋଇ ଏକ ଅଜଣା ବିଶ୍ୱକୁ ଜାଣିନେବାକୁ ପ୍ରତି ପଦେ ପଦେ ତତ୍ପରତା ପ୍ରକାଶ କରୁଥିଲେ, ବର୍ତ୍ତମାନ ସେମାନଙ୍କର କ'ଣ ହୋଇଗଲା କେଜାଣି? ସେମାନେ ଆଉ ବାହାର ଦୁନିଆର କୌଣସି ସମ୍ବାଦ ଗ୍ରହଣ କରୁନଥିଲେ। ତାଙ୍କ ମୁହଁଗୁଡ଼ାକ ବୁଲି ଯାଇଥିଲା ପଛପଟକୁ। ସେହି ପଛପଟେ ବାହାର ଦୁନିଆର ଠିକ୍ ବିପରୀତ ଦିଗରେ ଯେଉଁ ଅନ୍ୟ ଅଜ୍ଞାନ ଜଗତଟା ଏଯାବତ୍ ଭୃଗୁର ସମ୍ପୂର୍ଣ୍ଣ ନିଜସ୍ୱ ହୋଇ ମଧ୍ୟ ଥିଲା ସମ୍ପୂର୍ଣ୍ଣ ଅପରିଚିତ, ଭୃଗୁର ଇନ୍ଦ୍ରିୟମାନେ ବର୍ତ୍ତମାନ ସେହି ଦୁନିଆଟା ବିଷୟରେ ଗୋଟାକ ପରେ ଗୋଟାଏ ଅଜବ ସମ୍ବାଦ ଅଜାଡ଼ି ଦେଇ ଚାଲିଥିଲେ। ଅନ୍ତର୍ଜଗତର ସେହି ଅଲୌକିକତା ଭୃଗୁକୁ ସ୍ତବ୍ଧ ବିସ୍ମୟାଭିଭୂତ କରିସାରିଥାଏ। ତେଣୁ ପକ୍ଷୀର ଡାକ ବା ବଣ ଆଡ଼ୁ ପବନରେ ଭାସି ଆସୁଥିବା ହିଂସ୍ରତାର ମହୁଆ ଗନ୍ଧ ପ୍ରତି ତାର କାନ ନାକ ପୂରାପୂରି ଜଡ଼ ପାଲଟି ଯାଇଥାଏ। ସେ ବର୍ତ୍ତମାନ ହୋଇପଡ଼ିଥାଏ ସମ୍ପୂର୍ଣ୍ଣ ଉଲଗ୍ନ। ଛୋଟ ପ୍ୟାଣ୍ଟ ଖଣ୍ଡିକ କେତେବେଳେ ତାର ଅଣ୍ଟାରୁ ଆଣ୍ଠୁ ଓ ଆଣ୍ଠୁରୁ ବଳାଗଣ୍ଠି ଟପି ସାରିଥିଲା ଜାଣିପାରିନଥାଏ ସେ। ଶୀତ ସକାଳର ସୁନାରଙ୍ଗର ଖରା ଭୃଗୁର ସାମ୍ନା ପଟଟିକୁ ସମ୍ପୂର୍ଣ୍ଣ ଆଲୋକିତ କରୁଥାଏ। ମନ୍ଦିର ଗାତ୍ରରେ ଉତ୍କୀର୍ଣ୍ଣ କୌଣସି ଏକ ଦେବ ଶିଶୁର ଲଳିତ ବିଗ୍ରହ ପରି। ଆଉ ଅଦୂରରେ ଗଛଲତା ଆଢ଼ୁଆଳରେ ଛକି ବସିଥିବା ଜନ୍ତୁଟି ଅନ୍ଧାରରେ ରହି ନିଜର ଆସୁରିକ ଦନ୍ତ ବିକଶିତ କରି ସେହି ଦେବଶିଶୁଟିର ଶରୀରଟା ବାସ୍ତବିକ ରକ୍ତମାଂସରେ ଅଥବା ପଥରରେ ଏହି ପାର୍ଥକ୍ୟ ପରୀକ୍ଷା କରିବାର ଉପଯୁକ୍ତ ମୁହୂର୍ତ୍ତକୁ ଅପେକ୍ଷା କରି ବସିଥାଏ। ଗଛ ଡାଳରେ ପକ୍ଷୀ ବହୁ ସମୟ ଧରି ବହୁ ପ୍ରକାରର ରାବ ପରୀକ୍ଷା କରିବା ସତ୍ତ୍ୱେ ନିର୍ବୋଧ ମଣିଷ ପିଲାଟିକୁ ତାର ଆସନ୍ନ ବିପଦ ସମ୍ପର୍କରେ ସତର୍କ କରିଦେବାକୁ ଅକ୍ଷମ ହୋଇଛି ଜାଣି କିଛି ସମୟ ପାଇଁ ସ୍ତବ୍ଧ ହୋଇଯାଇଥାଏ। ମନରେ ତାର ଦେଖାଦେଇଥାଏ ଘୋର ଅବସାଦ। ଦିନ ପରେ ଦିନ ଏପରି ଅନେକ ହିଂସାକାଣ୍ଡ ସେ ଦେଖିଆସିଛି ସ୍ୱଚକ୍ଷୁରେ, ମାତ୍ର ପ୍ରତିଥର ଏପରି ଜଘନ୍ୟ ହିଂସାକାଣ୍ଡର ଆଶଙ୍କିତ ମୁହୂର୍ତ୍ତ ଉପସ୍ଥିତ ହେବା ମାତ୍ରେ ଏକ ତୀବ୍ର ବ୍ୟାକୁଳତାର ଆଲୋଡ଼ନ ସେ ଅନୁଭବ କରିଛି ଅନ୍ତରରେ। ସେହି ବ୍ୟାକୁଳତାବଶତଃ ସେ ଛଟପଟ ହୋଇ ଚିତ୍କାର କରିପକାଏ। ତାର ମନେ ହୁଏ, ହୁଏତ ଦୁର୍ବଳ ପକ୍ଷ ତା ମୁଣ୍ଡ ଉପର ଆକାଶରୁ ଖସୁଥିବା ସେହି ଦୈବୀବାଣୀ ଶ୍ରବଣ କରି ସତର୍କ ହୋଇଉଠିବ ଏବଂ ଆତ୍ମରକ୍ଷା କରିବାକୁ ସମର୍ଥ ହେବ। କିନ୍ତୁ ହାଏ, ତାର ଏ ମହତ୍ ପ୍ରବୃତ୍ତିଟି ଏହିପରି ପ୍ରାୟତଃ ବ୍ୟର୍ଥ କାମ ପ୍ରମାଣିତ ହୁଏ। ପ୍ରତିଥର ପ୍ରତି ଅଶୁଭ ଲଗ୍ନରେ ପକ୍ଷୀଟି ନିରାଶ ହୋଇପଡ଼ୁଥାଏ ଆଉ ସ୍ଥାନ ତ୍ୟାଗ କରି ଅନ୍ୟତ୍ର ଉଡ଼ିଯିବା ପାଇଁ ଡେଣାଯୋଡ଼ିକୁ ଝାଡ଼ୁ ଝାଡ଼ୁ ଚାରିଆଡ଼େ ଆଖି ବୁଲାଇବା ଆରମ୍ଭ କରିସାରିଥାଏ। ପକ୍ଷୀଟି ଯେଉଁ ଗଛରେ ବସି ବର୍ତ୍ତମାନ ତାର ଚାରିପଟକୁ ଅନିଶା କରୁଥାଏ ସେଠୁ ତିନୋଟି ଦିଗରେ ସେ ବେଶ ଦେଖିପାରୁଥାଏ। ଶୀତୁଆ ସକାଳର କୁହୁଡ଼ି ଘେରା ତାର ସେହି ପ୍ରିୟତମ ଚିରଶ୍ୟାମଳ ଆରଣ୍ୟକ ବାସସ୍ଥଳ, କିନ୍ତୁ ଅନ୍ୟ ଦିଗଟି ଥାଏ ତା ପାଇଁ ଏକ ଗଭୀର ଦୁଶ୍ଚିନ୍ତାର ଦିଗ। ସେପଟେ ଅଦ୍ଭୁତ ଘଟଣା ସବୁ ଘଟି ଚାଲିଥାଏ ନିତିଦିନ। ରାତିରେ ନିଆଁ, ସକାଳେ ସଞ୍ଜେ ଧୂଆଁ, ସାଙ୍ଗକୁ ବିବିଧ ଶବ୍ଦର ବାସସ୍ଥଳ ହୋଇଥାଏ ସେ ଅଞ୍ଚଳଟା। ବୃକ୍ଷବିହୀନ ସେଇ ନିଆଁ ଧୂଆଁ ଶବ୍ଦମୟ ଅଞ୍ଚଳଟା ଯେ ମଣିଷର ବାସସ୍ଥଳ ବେଶ ଜାଣି ହେଉଥାଏ, କିନ୍ତୁ ପକ୍ଷୀର ଦୁଶ୍ଚିନ୍ତାର କାରଣ ମଣିଷ ବା ସେଇ ନିଆଁ ଧୂଆଁ ବାସସ୍ଥଳଟା ନୁହେଁ। ତା'ର ଦୁଶ୍ଚିନ୍ତାର ମୂଳ କାରଣ ଥିଲା ସେହି ଦିଗ ବା ସେହି ଅଞ୍ଚଳଟିର ସାମଗ୍ରିକ ଦୁର୍ଭାଗ୍ୟ। ତା'ର ପ୍ରବୃତ୍ତି ତା କାନରେ ସ୍ପଷ୍ଟ ଏକ ସମ୍ବାଦ ପରିବେଷଣ କରି ଲାଗିଥିଲା, ସେପଟେ ମୃତ୍ୟୁର ଦିଗ। ସେପଟେ ଯେଉଁମାନେ ବାସ କରନ୍ତି ସେମାନେ ଆଉ ବେଶୀ ଦିନ ବଞ୍ଚିବେ ନାହିଁ, କିଛି ଗୋଟାଏ ଘଟିଯିବ ଆଉ ସେମାନେ ସମୂଳେ ନିଶ୍ଚିହ୍ନ ହୋଇଯିବେ, ଜାଣି ହେଉଥାଏ ସ୍ପଷ୍ଟ। ଆଉ ଏଇ ବାର୍ତ୍ତାଟିକୁ ନେଇ ସେ ଉଡ଼ିଯିବାକୁ ଚାହିଁଥିଲା ସେଠିକି, ସେଇ ମରଣୋନ୍ମୁଖୀ ନିଆଁଧୂଆଁ ଆଉ ଶବ୍ଦ ଅଞ୍ଚଳକୁ, ଅନ୍ତତଃ ଥରଟିଏ ସତର୍କ କରିଦେବା ପାଇଁ ସେଠାକାର ଅଧିବାସୀମାନଙ୍କୁ। କିନ୍ତୁ ନିମ୍ନ ଜଗତର ଏଇ ପ୍ରାଣୀଗୁଡ଼ିକ, ଏଇ ଖଳାବାଡ଼ିର ନଙ୍ଗଳା ମଣିଷ ପିଲାଟି ହେଉ ବା ବୁଦା ଆଢ଼ୁଆଳର ଘୁମୁହା ଜାନୁଆରଟି ହେଉ, ଉର୍ଦ୍ଧ୍ୱରୁ ଅବତରଣ କରୁଥିବା ସତର୍କବାଣୀକୁ ଶୁଣିବା ପାଇଁ ସେମାନଙ୍କର କାନ ଥାଏ କି ନଥାଏ ସେ ବିଷୟରେ ଅତ୍ୟନ୍ତ ସନ୍ଦିହାନ ହୋଇପଡ଼ିଥାଏ ପକ୍ଷୀଟି ସେତେବେଳକୁ। ଭୃଗୁ ବର୍ତ୍ତମାନ ଖଳାବାଡ଼ିର ନଡ଼ାଗଦାରେ ଖୋଲା ହୋଇଥିବା ଉଷୁମ ଗୁମ୍ଫାଟିର ମୁହଁ ପାଖରୁ ଘୁଞ୍ଚିବାକୁ ଆରମ୍ଭ କରିଥାଏ। ତା'ର ହଲଚଲ ଭଙ୍ଗୀରେ ନଥାଏ ବୀରତ୍ୱର ଲକ୍ଷଣ ବା ଡରୁଆ ଭୀରୁ ମଣିଷର ଲକ୍ଷଣ। ତା କାନ୍ଧରେ ଧନୁ ବା ହାତରେ ବର୍ଷାଟିଏ ମଧ୍ୟ ନଥାଏ, ଯଦ୍ୱାରା ସେ ଆତ୍ମରକ୍ଷା କରିବାକୁ ସମର୍ଥ ହୋଇଥାନ୍ତା କୌଣସି ହିଂସ୍ର ଆକ୍ରମଣରୁ। କିନ୍ତୁ ତା'ର ଲମ୍ବା ଲମ୍ବା ଗୋଡ଼ ଦୁଇଟା ତାକୁ ନିଦରେ ଚାଲୁଥିବା ମଣିଷ ଭଳି କୁଆଡ଼େ ନାହିଁ କୁଆଡ଼େ ବୋହି ନେଇ ଚାଲିଥାଏ ଧୀରେ ଧୀରେ। ତା'ର ଏଭଳି ଅସହାୟ ଅବସ୍ଥା ଦେଖି ପକ୍ଷୀ ବିସ୍ମିତ ହୋଇଗଲା। ତା'ର ଭୟଭୀତ କଣ୍ଠରୁ ଅଚାନକ ଏକ କରୁଣ ଆର୍ତ୍ତନାଦ ଅସହାୟ ମଣିଷଟି ଉଦ୍ଦେଶ୍ୟରେ ଖସି ପଡ଼ିଲା, ଆଉ ସେ ସ୍ଥାନ ଛାଡ଼ି ଅନ୍ୟ ଆଡ଼କୁ ଉଡ଼ିଯିବା ପରିବର୍ତ୍ତେ ଗଭୀର କୌତୂହଳ ସହକାରେ ଭୃଗୁର ଗତିବିଧି ପ୍ରତି ତା'ର ଦୃଷ୍ଟି ଆବଦ୍ଧ ହୋଇଗଲା। ଭୃଗୁର ଚାଲିଟି ଥିଲା ଗୋଟିଏ ନୂଆ ଚାଲି ଶିଖୁଥିବା ଶିଶୁର ଚାଲି ପରି ଏକାନ୍ତ ଅନିର୍ଦ୍ଦିଷ୍ଟ। କିନ୍ତୁ ସେ ଯେ ଖଳାବାଡ଼ି ଛାଡ଼ି ହିଂସ୍ର ଜନ୍ତୁର ନିବାସ ସେହି ଅରଣ୍ୟ ପ୍ରାନ୍ତର ବୁଦାଗୁଡ଼ିକ ଆଡ଼କୁ ମୁହେଁ ଯାଉଥିଲା, ହଠାତ୍ ଏଇ ଆଶଙ୍କା ବଳବତୀ ହୋଇ ପଡ଼ୁଥିଲା ମୁହୂର୍ତ୍ତ ପରେ ମୁହୂର୍ତ୍ତ। ଚଢ଼େଇଟି ଶିହରି ଉଠିଲା, ଆଉ ଗଛର ଉପର ଡାଳରୁ ଝାମ୍ପ ମାରି ଖସି ପଡ଼ିଲା ସିଧା ଭୃଗୁର ମୁଣ୍ଡ ଉଚ୍ଚ ଗୋଟିଏ ଛୋଟ ଗଛ ଉପରକୁ। କିନ୍ତୁ ତାହା ମଧ୍ୟ ବିଫଳ ହେଲା। ସ୍ୱପ୍ନରେ ବୁଡ଼ି ରହି କୁହୁଡ଼ିରେ ପହଁରୁଥିବା ନଙ୍ଗଳା ମଣିଷ ପିଲାଟି ତା ପାଇଁ ପକ୍ଷୀର ସମସ୍ତ ଜାଗତିକ ସମ୍ବେଦନକୁ ଆଡ଼ ଆଖିରେ ଥରେ ଅନେଇବାକୁ ମଧ୍ୟ ଇଚ୍ଛା କରୁନଥିଲା। ଭୃଗୁ ସେତେବେଳକୁ ଖଳାବାଡ଼ିର ସୀମା ଟପି ସାରିଥିଲା। ସେଠାରୁ ମାତ୍ର କେଇ ପାହୁଣ୍ଡ ଦୂରରେ ତାକୁ ସ୍ୱାଗତ ଜଣାଇବାକୁ ଯେଉଁ ଭୟଙ୍କର ହିଂସ୍ରତା ଆଁ କରି ବସି ରହିଥିଲା, ତା'ର ଗତି ସମ୍ଭବତଃ ପୂର୍ବ ନିର୍ଦ୍ଦିଷ୍ଟ ହୋଇସାରିଥିଲା ଠିକ୍ ସେଇଠାକୁ। କିନ୍ତୁ ହଠାତ୍ ଏକ ଅଦ୍ଭୁତ ବ୍ୟାପାର ପ୍ରତିବନ୍ଧକତା ସୃଷ୍ଟି କଲା ଭୃଗୁର ବିଧିନିର୍ଦ୍ଦିଷ୍ଟ ଗତିପଥରେ। ଖଳାବାଡ଼ି ଓ ବଣ ମଝାମଝି ଗୋଟିଏ ବିଶାଳ ଶିମିଳି ଗଛ। ଏଇ ଶିମିଳି ଗଛଟା ବସନ୍ତ ଋତୁର ଆବାହକ ବୋଲି ଜାଣନ୍ତି ସମସ୍ତେ। ଶୀତ ଅନ୍ତେ ଦକ୍ଷିଣର ପ୍ରଥମ ଉଷ୍ମ ମଳୟ ସ୍ପର୍ଶରେ ଗଛଟା ଲକ୍ଷ ଲକ୍ଷ ଲାଲ ଟହଟହ ଜିଭ କାଢ଼ି ପ୍ରମତ୍ତ ନାରୀଟିଏ ଭଳି ଉଭା ହୋଇଉଠେ ବନପ୍ରାନ୍ତରରେ। ତା'ର ଏଭଳି ଉଭା ହେବା ଢଙ୍ଗ ଯୋଗୁଁ ଡରିଯାଆନ୍ତି ଅନେକ। ଗଛଟିକୁ ଗୋଟିଏ ଭୟଙ୍କର କାମାସକ୍ତା ଅସୁରୀ ନାରୀ ମନେ କରି ମଣିଷମାନେ ତା ପାଖ ମାଡ଼ିବାକୁ ସାହସ କରନ୍ତି ନାହିଁ କେବେ। କିନ୍ତୁ ଚଢ଼େଇମାନେ ମଣିଷମାନଙ୍କ ପରି ଲାଲ ରଙ୍ଗକୁ ଭୟ କରନ୍ତି ନାହିଁ ଏତେ। ସେମାନେ ଆସନ୍ତି ଆକୃଷ୍ଟ ହୋଇ ଖାସ୍ ସେଇ ଲାଲ ରଙ୍ଗର ପ୍ରଲୋଭନରେ। ଏହି କାରଣରୁ ବସନ୍ତ ଋତୁର ପ୍ରାରମ୍ଭରେ ବଣକଡ଼ର ଏହି ଖଳାବାଡ଼ି ପାଖ ଶିମିଳି ଗଛରେ ଚଢ଼େଇମାନଙ୍କର କଳରବରୁ ହିଁ ଆରମ୍ଭ ହୋଇଯାଏ ବସନ୍ତ ଉତ୍ସବ ଏ ଅଞ୍ଚଳରେ। ସ୍ୱପ୍ନାଚ୍ଛନ୍ନ ଅବସ୍ଥାରେ ଭୃଗୁ ହୁଏତ ଆକୃଷ୍ଟ ହୋଇ ଚାଲିଥାନ୍ତା ସେଇ କାମାସକ୍ତ ଅସୁରୀ ନାରୀ କୁହାଯାଉଥିବା ଶିମିଳି ଗଛଟା ଦିଗରେ। ଚଢ଼େଇର ଚାହାଣିରେ ଉଲଗ୍ନ ମଣିଷଟି ନିଜେ ମଧ୍ୟ ଖୁବ୍ କାମାସକ୍ତ ହୋଇପଡ଼ିଥିବା ଭଳି ଦିଶୁଥାଏ। ତାର ଏ ଅବସ୍ଥା ଲକ୍ଷ୍ୟ କରି ପକ୍ଷୀ ହୃଦୟରେ ମଣିଷଟି ପାଇଁ କିଞ୍ଚିତ୍ ଅନୁକମ୍ପା ଜାତ ହୋଇଥାଏ। ଭୃଗୁ କିନ୍ତୁ ପକ୍ଷୀର କାରୁଣ୍ୟମୟ ଚାହାଣି ସମ୍ପର୍କରେ ଆଦୌ ସଚେତନ ନଥାଏ। ସେ ସିଧା ଆଗେଇ ଯାଉଥାଏ ସେ ଗଛଟି ପାଖକୁ। ତା'ର ସରୁ ଲମ୍ବା ଲମ୍ବା ହାତ ଯୋଡ଼ିକ କାନ୍ଧର ଖୁଆ ମୂଳରୁ ଦୁଇ ବିପରୀତ ଦିଗରେ ସମ୍ପୂର୍ଣ୍ଣ ବିସ୍ତୃତି ଲାଭ କରିସାରିଥାଏ। ଏହାପରେ ଯାହା ଘଟିବାକୁ ଯାଉଥାଏ ସେ ସମ୍ପର୍କରେ ପକ୍ଷୀର ଆଉ ସନ୍ଦେହ ନଥାଏ। ଶିମିଳି ଗଛର ବିଶାଳ କଣ୍ଟକିତ ବକ୍ଷରେ ଏକ ରକ୍ତାକ୍ତ ଆଲିଙ୍ଗନ ସହିତ କାମବିହ୍ୱଳ କିଶୋରଟିର ସବୁତକ ସ୍ୱପ୍ନ ଆଉ ମୁହୂର୍ତ୍ତକରେ ନିଶେଷ ହୋଇଯିବ ପକ୍ଷୀ ବୁଝିପାରୁଥାଏ। କିନ୍ତୁ ଏ କ'ଣ, ଭୃଗୁର ସମ୍ପୂର୍ଣ୍ଣ ଅପ୍ରତ୍ୟାଶିତ ଆଚରଣରେ ପକ୍ଷୀର କରୁଣାର୍ତ୍ତ କଣ୍ଠରୁ ଏକ ସମ୍ପୂର୍ଣ୍ଣ ଅପ୍ରତ୍ୟାଶିତ ସଙ୍ଗୀତର ପ୍ରାଥମିକ ଘୋଷା ପଦଟି ବଳେ ବଳେ ବାହାରି ଆସିଲା। ସେ ଲୋମୋଦ୍ଗମ ହୋଇ ଲକ୍ଷ୍ୟ କଲା, ଆଦ୍ୟ ଯୌବନର ପ୍ରଥମ ସ୍ପର୍ଶରେ ପ୍ରମତ୍ତ ନବକିଶୋରଟି କୌଣସି କାରଣରୁ ଶିମିଳି ଗଛକୁ ଆଲିଙ୍ଗନ କରି ରକ୍ତାକ୍ତ ହୋଇପଡ଼ିବା ପରିବର୍ତ୍ତେ ଗଛଟିକୁ ବାରମ୍ବାର ଦେବୀ ଦେବୀ ସମ୍ବୋଧନ କରୁ କରୁ ବୃକ୍ଷମୂଳରେ ଭୂମିଷ୍ଠ ହେଲା। ଆଉ ତାପରେ ବୃକ୍ଷର ପାଦକୁ ଏକ ପରମ ପ୍ରେମିକ ପରି ଘନ ଘନ ଚୁମ୍ବନ କରିବାକୁ ଲାଗିଲା। ମୃଗରାୟ ମାତଲାମୀ ଚଢ଼େକୁ ଆଚମ୍ବିତ କରୁଥିଲା ସତ, କିନ୍ତୁ ଲଟା ଆଢୁଆଳରେ ରହି ଏଯାବତ୍ ଗୋଟିଏ ମଣିଷ ପିଲାର ଯାବତୀୟ ହାବଭାବକୁ ଏକ ଧ୍ୟାନରେ ଅନାଇ ରହିଥିବା ପଶୁଟା ପାଇଁ ସେହି ମୁହୂର୍ତ୍ତଟି ଥିଲା ପରମ ସୁଯୋଗର ମୁହୂର୍ତ୍ତ। ଶିକାରକୁ ଏଥର ଅନାୟାସରେ କବଳିତ କରିପାରିବାର ସାହସ ତା ମନରେ ବେଶ ଦୃଢ଼ ହୋଇସାରିଥାଏ। ସେଥିପାଇଁ ବୁଦା ଆଢୁଆଳରୁ ବେପରୁଆ ଭାବେ ଫଟା ଭୂଇଁ ଆଡ଼କୁ କେଇପାଦ ସେ ମାଡ଼ି ଆସିଥାଏ। ଜନ୍ତୁଟାର ଏ ଧରଣର ଚାଲିରୁ ତାର ଅସଲ ମତଲବ ଠୌର କରିନେବା ପକ୍ଷୀ ପକ୍ଷରେ ବିଶେଷ କଷ୍ଟକର ନୁହେଁ। ତେଣୁ କଣ୍ଠରୁ ସ୍ୱତଃ ପ୍ରବାହିତ ସଙ୍ଗୀତର ଧାରାକୁ ସେ ଜୋର କରି ଚାପି ନେଇ ଏକ ବିକଟ ଚିରଚିରା ରାବରେ ଶାନ୍ତ ବାତାବରଣଟିକୁ ଛିନ୍ଛତର କରିପକାଇଲା। ସେ ଶବ୍ଦରେ ଜାନୁଆରଟା ଚମକି ପଡ଼ିଲା, ତାର ଜକ୍ଜକ୍ ଆଖିଯୋଡ଼ାକ ଲକ୍ଷ୍ୟଭ୍ରଷ୍ଟ ହୋଇଗଲା। ଘୋର ବିରକ୍ତିକର ସେହି ଚଢ଼େଇଟାର ସ୍ଥିତି ପ୍ରତି ସଜାଗ ହେଉ ହେଉ ଜନ୍ତୁଟା ପଶ୍ଚାତ୍ପଦ ହେଲା ଓ ବୁଦା ଛାଇରେ ମିଶିଗଲା। ଭୃଗୁ ଶିମିଳି ଗଛଟି ପ୍ରତି ତା ପ୍ରାଣର ସର୍ବପ୍ରାଥମିକ ଆବେଗଟିକୁ ନିବେଦନ କରିସାରି ଏଥର ଏକ ମୁକ୍ତ ଜଗତ ଆଡ଼କୁ ନିଜକୁ ଉନ୍ମୁକ୍ତ କରିଦେଇଥାଏ। ତାର ମୌଳିକ ଲକ୍ଷଣ ସ୍ୱରୂପ ସେ ତାର ଲମ୍ବ ଲମ୍ବ ହାତ ଦୁଇଟିକୁ ମୁଣ୍ଡ ଉପରକୁ ଟେକିଥାଏ ଓ ଟିପରେ ଠିଆ ହୋଇ ଉହୁଙ୍କିଲା ପରି ପବନକୁ ତା ମୁଣ୍ଡ ଉପରର ଶୀତଦିନର ପରିଚ୍ଛନ୍ନ ନେଳି ଆକାଶଟିକୁ ଧରି ପକାଇବାକୁ କିଛି ସମୟ ସାଧନା ଚଳାଇଥାଏ। ପରେ ପରେ ଗୋଟିଏ ବଣୁଆ ମୂଷା ଧାଇଁ ପଳାଉଥିବାର ଦେଖି ସେ କ'ଣ କରିବ ଜାଣିନପାରି କିରକିରି ହୋଇ ହସି ଉଠୁଥାଏ ମଧ୍ୟ, କିନ୍ତୁ ପରମୁହୂର୍ତ୍ତରେ ସେହି ହସଟା ହିଁ ଅକାରଣ। ସତେକି ଏଇଆ ପ୍ରମାଣ କରିଦେବା ପାଇଁ ସେ ଗୋଟିଏ କାନ୍ଦୁରା ମୁହଁ ଦେଖାଇ ଚାରିଆଡ଼କୁ ଅନାଇ ଦେଉଥାଏ, କିନ୍ତୁ ତାର ସେ ଅନାଇବାର ଭାବଭଙ୍ଗୀରୁ କେବଳ ପକ୍ଷୀ କାହିଁକି ବୁଦା ଆଢୁଆଳର ଜାନୁଆରଟା ମଧ୍ୟ ଜାଣିନେଇ ପାରୁଥାଏ ଯେ ବୋକା ମଣିଷଟାର ଆଖି ଦୁଇଟା ତା ଚାରିପାଖରେ ଘୁରି ବୁଲୁଥିବା ଆକସ୍ମିକତା ପ୍ରତି ସମ୍ପୂର୍ଣ୍ଣ ଅନ୍ଧ ହୋଇଯାଇଥାଏ। ଭୃଗୁର ଏହି ଭାବାନ୍ତରରେ ଅଂଶୀଦାର ହେବା ପାଇଁ ଚଢ଼େଇର ଆଉ ଧୈର୍ଯ୍ୟ ନଥାଏ। ନିର୍ବୋଧ ମଣିଷମାନଙ୍କର ଏପରି କ୍ଷଣିକ ଭାବାନ୍ତର ସହିତ ସେ ଅପରିଚିତ ନୁହେଁ। ଗଭୀର ଅରଣ୍ୟରେ କାଠ କାଟୁଥିବା କାଠୁରିଆମାନଙ୍କୁ ସେ ପ୍ରାୟ ପ୍ରତିଦିନ ଦେଖେ। ହାଣ କୁରାଡ଼ିର ପହିଲି ଚୋଟଟା କୌଣସି ଜିଅନ୍ତା ଗଛ ଉପରେ ଚଢ଼ାଇବା ପୂର୍ବରୁ ସେମାନେ ଏହିପରି ନତମସ୍ତକ ହୋଇ ଗଛଟିକୁ ଦେବୀ ବୋଲି ସମ୍ବୋଧନ କରିବାର ହାସ୍ୟାସ୍ପଦ ଦୃଶ୍ୟ ସହିତ ପକ୍ଷୀଟି ନିତ୍ୟାନ୍ତ ଅପରିଚିତ ନୁହେଁ। ସେହିପରି ସେ ଦେଖିଆସିଛି ଏହି ନିର୍ବୋଧ ମଣିଷମାନଙ୍କର ଆଉ କେତେ ପ୍ରକାର ଦୁର୍ବୋଧ୍ୟ ବ୍ୟବହାର। ବଣ ଭିତରେ ଝରଣାକୂଳରେ ମଦ୍ୟପ ମଣିଷମାନେ ମାତାଲ ଅବସ୍ଥାରେ କିଭଳି ସ୍ୱର୍ଗରୁ ଅବତରଣ କରିଥିବା ଦେବଲୋକର ପରି ବା ଗନ୍ଧର୍ବମାନଙ୍କ ପରି ସଙ୍ଗୀତ ଓ ନୃତ୍ୟପ୍ରିୟ ପରମ ପ୍ରେମିକ ପାଲଟି ଯାଆନ୍ତି ଦେଖିଛି ସେ ଅନେକ ବାର। କିନ୍ତୁ ଏହି ପରମ ପ୍ରେମିକ କିପରି ହଠାତ୍ ପଶୁ ପାଲଟି ଯାଆନ୍ତି ଓ ଜଣଙ୍କର କଟାମୁଣ୍ଡକୁ ଅନ୍ୟ ଜଣେ ଓଜନିଆ ଫଳଟିଏ ଗଛରୁ ତୋଳି ଆଣିଲା ପରି ତୋଳିଧରି ବଣରୁ ବାହାରି ନିଶ୍ଚିନ୍ତରେ ବାଟ ଚାଲେ, ସେହି ନିଆଁ ଧୂଆଁ ଆଉ ଶବ୍ଦମୟ ଜନପଦଟି ଦିଗରେ ସେ ଦୃଶ୍ୟ ମଧ୍ୟ ସେ ଦେଖିଛି। ତେଣୁ ଭୃଗୁର ନବଯୌବନର ମାତଲାମୀକୁ ଏକ ସାମୟିକ ଖିଆଲ ବୋଲି ଧରିନେବା ଛଡ଼ା ସେଥିରେ ଆଉ କିଛି ଗୁରୁତ୍ୱ ଥିବା ପରି ମନେ କରିପାରୁନଥାଏ ପକ୍ଷୀଟି। କିନ୍ତୁ ସେତେବେଳକୁ ଭୃଗୁର ମାତଲାମୀର ଅନ୍ୟ ଏକ ଦୁର୍ବୋଧ ଦିଗ ସ୍ପଷ୍ଟ ହୋଇ ଉଠିଥାଏ। ଖଳାବାଡ଼ିକୁ ବହୁତ ପଛରେ ପକାଇ ସେ ବର୍ତ୍ତମାନ ପ୍ରାୟ ସେ ବିପଦାଞ୍ଚଳର ସୀମା ଟପି ସାରିଥାଏ, ଯେଉଁଠି ହିଂସ୍ର ଜନ୍ତୁଟି ସମ୍ଭବତଃ ତା ପାଇଁ ମୁହଁ ମେଲା କରି ଚୁପଚାପ ଲେପଟେଇ ପଡ଼ି ରହିଥାଏ। କିନ୍ତୁ ଆଶ୍ଚର୍ଯ୍ୟର କଥା, ପିଲାଟି ସେ ଦିଗରେ ଅଧିକ ଅଗ୍ରସର ହେବା ପୂର୍ବରୁ କୌଣସି ଅଜଣା କାରଣରୁ ଏକ ସମ୍ପୂର୍ଣ୍ଣ ଅପ୍ରତ୍ୟାଶିତ ବ୍ୟବହାର ପ୍ରଦର୍ଶନ ପୂର୍ବକ ଲଥ କରି ବସିପଡ଼ିଲା ଭୂଇଁ ଉପରେ। ସେଥିପାଇଁ ଅବଶ୍ୟ ସେ ଗୋଟିଏ ସ୍ଥାନ ନିର୍ବାଚନ କରିନେଇଥିଲା, ଯେଉଁ ସ୍ଥାନରେ ବସିଲେ ତାର ଆଖି ବୁଦା ଆଢୁଆଳର ହିଂସ୍ରଜନ୍ତୁର ଆଖି ସହିତ ମିଶିଯାଇ ଚାରିଆଖି ହୋଇଯିବା ଆଦୌ ଅସମ୍ଭବ ନୁହେଁ ବୋଲି ପକ୍ଷୀ ବେଶ ଜାଣିପାରୁଥିଲା। କିନ୍ତୁ ଏହା ସହିତ ପକ୍ଷୀର ସନ୍ଦେହ ମଧ୍ୟ ନଥିଲା ଯେ ନିର୍ବୋଧ ମଣିଷଟି ନିଶ୍ଚୟ ଆଖି ମେଲା କରି ଅନିସନ୍ଧିଚ୍ଛୁ ଦୃଷ୍ଟିରେ ସାମ୍ନାର ବୁଦା ଭିତରକୁ ନ ଅନାଇ ସମ୍ଭବତଃ ତାର ଆଖି ଦୁଇଟିକୁ ବନ୍ଦ କରିସାରିଥିଲା। ଫଳରେ ବୁଦା ଆଢୁଆଳର ହିଂସ୍ରଜନ୍ତୁ ପ୍ରତି ସେ ନିଜକୁ ଏକ ସହଜ ଶିକାରରେ ପରିଣତ କରିଦେଇଥିଲା ସ୍ୱଇଚ୍ଛାରେ। ଏକ ଭୟାବହ ପରିଣତିର ଆଶଙ୍କା ମୁହୂର୍ତ୍ତକ ମଧ୍ୟରେ ଏକ ଚରମ ବାସ୍ତବତାରେ ପରିଣତ ହେବାକୁ ଯାଉଥିବା ଦେଖି ପକ୍ଷୀଟିର ଛାତି ଥରି ଉଠିଥିଲା। ନିଜ ଆଖପାଖରେ ଆଜୀବନ ସେ ଏହିପରି ଅନେକ ନାଟକ ଦେଖି ଆସିଥିଲା, ଯେଉଁଠି ଖାଦ୍ୟ ଖାଦକର ଚିରନ୍ତନ ସମ୍ବନ୍ଧ ପ୍ରକଟିତ ହେବାରେ ଜୀବନର ସାର୍ଥକତା ହିଁ ପ୍ରମାଣିତ ହେଉଥିଲା। କିନ୍ତୁ ଆଜି ଏହି ଅଦ୍ଭୁତ ଦୃଶ୍ୟଟି ତାର ସବୁ ବୁଝାମଣାକୁ ପ୍ରାୟ ବ୍ୟର୍ଥ କରିଦେଉଥିଲା। ବିଚକ୍ଷଣ ପ୍ରତ୍ୟୁତ୍ପନ୍ନମତି ସମ୍ପନ୍ନ ମଣିଷ ଜାତିର କ'ଣ ସତେ ଏପରି ଦୁର୍ଯୋଗର ଦିନ ପହଞ୍ଚିଗଲା, ଯେଉଁଦିନ ସେ ସ୍ୱଇଚ୍ଛାରେ କୌଣସି ହିଂସ୍ର ଜନ୍ତୁ ନିକଟରେ ନିଜର ଏପରି ଅସହାୟ ଅବସ୍ଥାରେ ସମର୍ପଣ କରିଦେଇ ଏଭଳି ସ୍ଥିରତାର ସହିତ ନିଜକୁ ଜଗତ ସମ୍ମୁଖରେ ଦେଖାଇପାରେ ଯେ ସେ ବାସ୍ତବରେ ନିର୍ଭୀକ। ଏକ ଗଭୀର ସଂଶୟାଚ୍ଛନ୍ନ ଅବସ୍ଥାରେ ପକ୍ଷୀଟି କିଛି ସମୟ ଇତସ୍ତତ ହୋଇପଡ଼ିଲା। ଏହାପରେ ହଠାତ୍ ତା ଅନ୍ତରରେ ଏଯାବତ୍ ଚାପି ହୋଇ ଶୋଇ ରହିଥିବା ଏକ ସହଜାତ ପ୍ରବୃତ୍ତି ଚେଇଁ ଉଠିଲା। ନିଜର ସନ୍ତାନ ବର୍ଗକୁ ଆସନ୍ନ ବିପଦରୁ ରକ୍ଷା କରିବା ପାଇଁ ଯୁଗ ଯୁଗ ଧରି ମା ଚଢ଼େଇମାନେ ଗୋଟିଏ ନିର୍ଦ୍ଦିଷ୍ଟ ରୀତିରେ ଭୂଆଁ ବୁଲେଇ ଆସିଛନ୍ତି ବଣର ହିଂସ୍ରତାକୁ। ଛୁଆମାନଙ୍କ ଆଡ଼କୁ ମୁହେଁ ଆସୁଥିବା ସର୍ପ ବା ଅନ୍ୟ ବିଡ଼ାଳମାନଙ୍କ ଗତିରୋଧ କରିବା ପାଇଁ ମା ଚଢ଼େଇମାନେ ସିଧା ଆଗେଇ ଆସନ୍ତି ଠିକ୍ ସେମାନଙ୍କର ମୁହଁ ପାଖକୁ, ଆଉ ସାମାନ୍ୟ ଦୂରତାରେ ରହି ନିଜକୁ ସମ୍ପୂର୍ଣ୍ଣ ସମର୍ପଣ କରିଦେଲା ପରି ଭାଙ୍ଗି ପଡ଼ନ୍ତି ସେମାନେ ଭୂଇଁ ଉପରେ ଏତେ ଆକସ୍ମିକ ଭାବେ ଯେ ସହଜଲବ୍ଧ ଶିକାରକୁ ଛାଡ଼ି ନ ପାରି ଜନ୍ତୁ ଲକ୍ଷ୍ୟଭ୍ରଷ୍ଟ ହୋଇପଡ଼େ ଅତି ଅନାୟାସରେ। ଦିଗ୍ଭ୍ରଷ୍ଟ ଜନ୍ତୁ ଏଥର ଛୁଆଙ୍କୁ ଛାଡ଼ି ଆଗେଇ ଆସେ ଭଗ୍ନପକ୍ଷ ମା ପକ୍ଷୀଟିଆଡ଼େ। କିନ୍ତୁ ଏପରି ଛଳନାରେ ସିଦ୍ଧହସ୍ତା ମା ପକ୍ଷୀମାନଙ୍କ ନିକଟରେ ହିଂସ୍ରତା ହିଁ ପରାସ୍ତ ହୁଏ ଅବଶେଷରେ। ପାଖେଇ ଆସୁଥିବା ପଶୁ ନିକଟରୁ ଖଣ୍ଡି ଉଡ଼ା ଦେଇ ମା ପକ୍ଷୀ କ୍ରମେ କ୍ରମେ ଦୂରେଇ ଯାଏ। ହିଂସ୍ରତା ମାଆର ଅନୁଧାବନ କରୁ କରୁ ଖାଦକର ପ୍ରାଣରକ୍ଷା ହୁଏ। ଭୃଗୁର ଅଲକ୍ଷ୍ୟରେ ପକ୍ଷୀଟି ତାର ମା ପାଲଟିଗଲା। ଗଛ ଡାଳରୁ ଲଥ କରି ଖସି ପଡ଼ିଲା ସେ, ଆଉ ଚିଁ ଚିଁ ଶବ୍ଦ କରି ନିଜ ପ୍ରତି ଦୃଷ୍ଟି ଆକର୍ଷଣ କରିବାକୁ ଲାଗିଲା। ଏହାପରେ ମହାପ୍ରକୃତିର ଦୁର୍ଲଙ୍ଘ୍ୟ ନିୟମଟି କାର୍ଯ୍ୟକାରୀ ହେବା ଛଡ଼ା ଗତ୍ୟନ୍ତର ନଥିଲା। ଭୀଷଣକାୟ ବୁଢ଼ା ବାଘଟି ଅତ୍ୟନ୍ତ ଦୟନୀୟ ଭାବେ ପକ୍ଷୀର ମାତୃପ୍ରକୃତିର ଲୀଳାସୂତ୍ରରେ ଆବଦ୍ଧ ହୋଇପଡ଼ିଲା। ଚଢ଼େଇଟି ବାରମ୍ବାର ଛଟପଟ ହୋଇ ଖଣ୍ଡିଉଡ଼ା ଦେଇଦେଇକା ଭୃଗୁ ନିକଟରୁ ଯଥେଷ୍ଟ ଦୂରକୁ ବାଘଟାକୁ ଭୁଲେଇ ନେଇ ଚାଲିଗଲା। ଅରଣ୍ୟ ସୀମାନ୍ତରେ ଉଲଗ୍ନ ବାଳକଟି ଚକା ପକେଇ ଆଖି ବୁଜି ଦୀର୍ଘ ସମୟ ଧରି ବସି ରହିଲା। ବାହ୍ୟ ଜଗତରେ ତାର ସେହି ଅସହାୟ ସ୍ଥିତିକୁ ସେହି ମହାପ୍ରକୃତି କେଉଁ ସବୁ ଲୀଳା ରଚନା କରି ଚାଲିଥିଲା ତାହା ଜାଣିବା ପାଇଁ ତାର ଅନ୍ତର୍ଦୃଷ୍ଟି ସେ ପର୍ଯ୍ୟନ୍ତ ପରିସ୍ଫୁଟନ ହୋଇନଥିଲା। କିନ୍ତୁ ନବଯୌବନର ଆଗମନୀ ସଙ୍ଗୀତ ତା କାନରେ ଯେତିକି ଅମୃତ ବର୍ଷଣ କରିଥିଲା, ଜୀବନର ଅସଲ ସ୍ୱାଦ ଅନୁଭବ କରିବା ପାଇଁ ତାହା ଥିଲା ପର୍ଯ୍ୟାପ୍ତ। ଭୃଗୁ ଆଖି ଖୋଲିଲା। ସ୍ପଷ୍ଟ ଦିବାଲୋକରେ ସେତେବେଳକୁ ତା ଚତୁଃପାର୍ଶ୍ୱର ଜଗତ ଝଲଝଲ ହୋଇ ଝଟକୁଥିଲା। ତା ଆଖି ମିଟମିଟ ହୋଇଗଲା। କିନ୍ତୁ ସେହି ମିଟମିଟ ଆଖିରେ ବଣ ଆଡ଼କୁ ଚାହିଁ ସେ ଏକ ଅପୂର୍ବ ଦୃଶ୍ୟ ଦେଖିଲା। ପ୍ରଥମେ ସେ ଆଦୌ ବୁଝିପାରିନଥିଲା କ'ଣ ତାର ମାନେ। ବାଘଟାଏ ଛୋଟ ପିଲାଙ୍କ ଭଳି କାହା ସାଙ୍ଗେ ଖେଳୁଛି ଯେମିତି। ସେ ଉଠି ପଡ଼ିଲା। ଏକ ଅସ୍ୱାଭାବିକ କୌତୂହଳ ତାକୁ ଆକୃଷ୍ଟ କଲା। ଯନ୍ତ୍ରବତ୍ ସେ ଚାଲିବାକୁ ଲାଗିଲା ସେହି ଦିଗରେ। ଘଟଣାସ୍ଥଳରେ ଭୃଗୁ ପହଞ୍ଚିବା ପୂର୍ବରୁ ଗୋଟିଏ ଚଢ଼େଇର ଅସ୍ୱାଭାବିକ ବ୍ୟବହାର ଓ ତା ସହିତ ଗୋଟିଏ ବେଶ ବୟସ୍କ ବ୍ୟାଘ୍ରର ତତୋଧିକ ଅସ୍ୱାଭାବିକ ଛକା ପଞ୍ଜା ଦୃଶ୍ୟ ତାକୁ ହାସ୍ୟାସ୍ପଦ ମନାହେଲା। କିନ୍ତୁ ସେ ଅଟକିଗଲା। ଆଶ୍ଚର୍ଯ୍ୟ ହେଲା, ତାର ମନେ ପଡ଼ିଗଲା ଖଳାବାଡ଼ିରେ ବସିଥିଲା ବେଳେ ଚଢ଼େଇଟା ବାରମ୍ବାର ତା ମୁଣ୍ଡ ଉପରେ ଫୁରଫାର ଉଡ଼ିବାର। ସେତେବେଳକୁ ସେ ଲଙ୍ଗଳା ହୋଇସାରିଥିଲା ଓ ଏତେ ବଡ଼ ଖଳାବାଡ଼ିରେ ଏକାଏକା ବୁଲୁଥିବାରୁ ନିଃସଙ୍କୋଚରେ ଯାହା ଇଚ୍ଛା ତାହା କରିଯାଉଥିଲା। କିନ୍ତୁ ବର୍ତ୍ତମାନ ତାର ସନ୍ଦେହ ହେଲା, ଏହି ଚଢ଼େଇଟା ତାକୁ ଅତି ପାଖରୁ ଥାଇ ଦେଖିନେଇଛି ଆଉ ତାର ଆଦ୍ୟ ଯୌବନର ସବୁ ଗୁମର ଜାଣିନେଇପାରିଛି। ଚଢ଼େଇଟାକୁ ନେଇ ଭୃଗୁ ମନରେ ଭୀଷଣ ଲଜ୍ଜାଜାତ ହେଲା। ଆଉ କୌଣସି କାରଣରୁ ତାର ଡେଣା ଭାଙ୍ଗିଯାଇଛି ଆଉ ବାଘ ହାବୁଡ଼ରେ ମଧ୍ୟ ପଡ଼ିଛି ଚଢ଼େଇଟି, ସେ ଦୃଶ୍ୟରୁ ପ୍ରଥମେ ସେତିକି ବୁଝିପାରି ପିଲାଟିକୁ ଖୁସି ଲାଗିଲା। ସେ ଯେଉଁଠି ଠିଆ ହୋଇଥିଲା ସେଇଠି ରହିଗଲା ଓ ଦୃଶ୍ୟଟିକୁ ଉପଭୋଗ କରିବାକୁ ଲାଗିଲା। ହିଂସ୍ର ପଶୁର ଦୃଷ୍ଟିକୁ ଯଥାସମ୍ଭବ ନିଜ ପ୍ରତି ଆକୃଷ୍ଟ କରି ରଖିବାର ଯେଉଁ ଦାୟିତ୍ୱଟି ପକ୍ଷୀ ଆପେ ଆପେ ଗ୍ରହଣ କରିନେଇଥିଲା, କ୍ରମଶଃ ତାହା ଅସମ୍ଭାଳ ହୋଇପଡ଼ୁଥିଲା। କିନ୍ତୁ ଅଦୂରରେ ଖୁଣ୍ଟ ଭଳି ଠିଆ ହୋଇ ନିର୍ବୋଧ ପରି ହସୁଥିବା ଅଭାଗା ମଣିଷ ପିଲାଟିକୁ ମଝିରେ ମଝିରେ ଅନାଇ ଦେଇ ସେ ବେଶି ବେଶି ଅବଶ ଅନୁଭବ କରୁଥିଲା। ଯାହା ପଳା ନଙ୍ଗଳା ଟୋକା ଚିତ୍କାର କରୁଥିଲା ପକ୍ଷୀ, ପଳା ସେ ନିଆଁ ଧୂଆଁ ଆଉ ଗୋଳମାଳ ଭିତରକୁ ଯେଉଁଠି ଅନ୍ତତଃ ଆଉ କିଛିଦିନ ବଞ୍ଚିଯିବୁ? ତତେ କିଏ କହିଲା ଋଷି ବନିବାକୁ ଏଇ କମ୍ ବୟସରୁ? ତତେ କିଏ ଶିଖେଇଲା ଏମିତି ଛଳନା କରିବାକୁ, ଗଛକୁ ଦେବୀ ବୋଲି ଡାକିଦେଇ ଚଢ଼େଇମାନଙ୍କ ଛାତିରେ ଅଯଥା ବାତ୍ସଲ୍ୟ ମମତା ଯୋଗାଇବାକୁ? ଯା ପଳା ପଳା, ନଚେତ୍! ହଠାତ୍ ଚଢ଼େଇଟା ଫୁର୍କିନା ଉଡ଼ିଗଲା ଭୂଇଁ ଉପରୁ ଗଛ ଡାଳକୁ। ଚମକି ପଡ଼ିଲା ଭୃଗୁ। କ୍ଳାନ୍ତ ଅବଶ ବୁଢ଼ା ବାଘଟା ଚଢ଼େଇର ମାୟାରୁ ମୁକ୍ତି ପାଇବା ମାତ୍ରେ ମୁହଁ ଫେରାଇ ଦେଖିଲା, ଠିକ୍ ତାର ହାତ ପାହାନ୍ତିରେ ଅସଲ ଶିକାର। ଭୃଗୁର ଆଖି ବର୍ତ୍ତମାନ ମୃତ୍ୟୁ ସହିତ ଚାରିଚକ୍ଷୁ, କିନ୍ତୁ ସେତେବେଳେ ସେ ବାଘକୁ ଦେଖୁନଥିଲା କି ମୃତ୍ୟୁକୁ ଚିହ୍ନି ନଥିଲା। ସେ ବିସ୍ମିତ ହେଉଥିଲା ଚଢ଼େଇଟା ଯୋଗୁଁ। ମୃତ୍ୟୁମୁଖରୁ ଏତେବେଳ ସେହି ଚଢ଼େଇ ତେବେ ତାକୁ ବଞ୍ଚେଇ ରଖିଥିଲା? ସେ ଖାଲି ବିସ୍ମିତ ନ ହୋଇ ଏଥର ଅପୂର୍ବ ଆହ୍ଲାଦର ଢେଉ ଉପରେ ନାଚିବାକୁ ଲାଗିଲା, ଖାସ୍ ଚଢ଼େଇଟା ଯୋଗୁଁ। ଭୃଗୁ ଉପରକୁ ମାତ୍ର ଅଧଟିଏ ଝାମ୍ପ ମାରି ବାଘଟା ଅଟକିଗଲା। ନିଜର ଏପରି ବ୍ୟବହାରରେ ଜାନୁଆରଟା ସତେକି ଖୁବ୍ ବିସ୍ମିତ ହୋଇପଡ଼ିଲା। ସେ ପୁଣି ଥରେ ଭୃଗୁ ଉପରକୁ ଲମ୍ଫ ଦେଲା। ପିଲାଟି ତଥାପି ଭୂଇଁ ଉପରେ ଠିଆ ହୋଇ ରହିଥିଲା। ତା ମୁଣ୍ଡ ଉପରେ ଗଛ ଡାଳରେ ବସି ପକ୍ଷୀଟିଏ ଅଦ୍ଭୁତ ଦୃଶ୍ୟ ଆଖି ପୂରେଇ ଦେଖି ଚାଲିଥିଲା। ମଝିରେ ମଝିରେ ଆଖିରୁ ଆନନ୍ଦାଶ୍ରୁ ବହିଲା ପରି ତା କଣ୍ଠରୁ ଲଳିତ ମୂର୍ଚ୍ଛନାର କୌଣସି ଏକ ସଙ୍ଗୀତ ଝରି ପଡ଼ୁଥିଲା। ଏସବୁ ସତ୍ତ୍ୱେ ବାଘ ତଥାପି ସ୍ଥାନ ଛାଡ଼ି ଅନ୍ୟତ୍ର ଚାଲିଯାଇ ନଥିଲା। ସେ କେବଳ ଅପେକ୍ଷମାଣ ଥିଲା କେଜାଣି କେଉଁ ଏକ ସୁଯୋଗକୁ। ଶ୍ରୋତା ବନ୍ଧୁ, ଏଇଠି ଶେଷ ହେଲା ଗଳ୍ପ ଆଦ୍ୟ ସକାଳ। ରହିଲୁ, ନମସ୍କାର।